ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ସହ ମୁନିନା ସାହୁ। ପ୍ରଥମେ ମୁଖ୍ୟ ସମ୍ବାଦ। ଦେଶ ଓ ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଆସନ୍ତାକାଲି ନିଆଯିବ ଭୋଟ। ଅନ୍ତିମ ପର୍ଯ୍ୟାୟରେ ରାଜ୍ୟର 99,61,000 ମତଦାତା ସାବ୍ୟସ୍ତ କରିବେ ମତାଧିକାର। ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଜନସ୍ୱାସ୍ଥ୍ୟ ବିଭାଗ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟହାନିକାରକ ସମ୍ବନ୍ଧରେ ଲୋକଙ୍କୁ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଆଜି ପାଳିତ ହେଉଛି ବିଶ୍ୱ ତମାଖୁ ନିରୋଧ ଦିବସ। ଏବଂ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଆଉ ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବାର ସୂଚନା। ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଲେ ପରାମର୍ଶ। ଦେଶର ସପ୍ତମ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ଆସନ୍ତାକାଲି ଓଡ଼ିଶା ସମେତ ଉତ୍ତରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ବିହାର, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଓ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ମୋଟ 904 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତା ଜୁନ୍ 4 ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ୍ ଗଣତି କରାଯିବ। ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି 6 ଲୋକସଭା ଆସନ ଓ ଏହା ଅନ୍ତର୍ଗତ 42 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ସେହି ଲୋକସଭା ଆସନଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର। ଏହି ପର୍ଯ୍ୟାୟରେ 99,61,057 ଜଣ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ 50,88,76 ଜଣ ପୁରୁଷ, 48,72,294 ଜଣ ମହିଳା ଓ 687 ଜଣ ଅନ୍ୟାନ୍ୟ ବର୍ଗର ଭୋଟର ଅଛନ୍ତି। ତେବେ ପ୍ରଥମଥର ମତଦାତାଙ୍କ ସଂଖ୍ୟା 2,57,345 ରହିଛି। ଏହି ପର୍ଯ୍ୟାୟରେ ରାଜ୍ୟରେ 10,882 ଭୋଟ୍ଗ୍ରହଣ କେନ୍ଦ୍ରରେ ମତଦାତା ସେମାନଙ୍କର ମନପସନ୍ଦର ପ୍ରାର୍ଥୀ ବାଛିବେ। ଏଥିମଧ୍ୟରୁ 1,400 ଅଧିକ ସଖୀ ଭୋଟ୍ ଗ୍ରହଣ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ମତଦାନ ପ୍ରକ୍ରିୟାରେ ସୁରୁଖୁରୁରେ ଶେଷ କରିବା ଲାଗି 72,000 ପୁଲିଂ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ସୂଚନା ଅନୁଯାୟୀ ଆସନ୍ତାକାଲି ହେବାକୁ ଥିବା 6 ଲୋକସଭା ଆସନ ପାଇଁ 55 ଜଣ ପୁରୁଷ ଏବଂ 11 ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ 42 ବିଧାନସଭା କ୍ଷେତ୍ର ପାଇଁ 336 ଜଣ ପୁରୁଷ ଏବଂ 58 ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କହିଛନ୍ତି, ଆସନ୍ତାକାଲିର ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିବା ଲାଗି 12 ଜଣ ସାଧାରଣ ପର୍ଯ୍ୟବେକ୍ଷକ, 3 ଜଣ ପୁଲିସ୍ ପର୍ଯ୍ୟବେକ୍ଷକ ଏବଂ 18 ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଥମେ 125 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳକୁ ଷ୍ଟ୍ରଙ୍ଗରୁମ୍ ସମେତ ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ମୁତୟନ କରାଯାଇଥିବାବେଳେ ଯାଜପୁର ଜିଲ୍ଲାରେ ଅତିରିକ୍ତ ଏକ କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ମୁତୟନ କରାଯିବ। ଭଦ୍ରକ ଜିଲ୍ଲାରେ ଆସନ୍ତାକାଲି ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଆମ ସମ୍ଭାଦଦାତା ଅଶୋକ କୁମାର ନାୟକଙ୍କ ରିପୋର୍ଟ।
ଭଦ୍ରକ ଜିଲ୍ଲାରେ ଗୋଟିଏ ଲୋକସଭା ଆସନ ଏବଂ 5 ବିଧାନସଭା ନିର୍ବାଚନ ମଣ୍ଡଳୀ ଚାନ୍ଦବାଲି, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର ଏବଂ ଧାମନଗର ରହିଛି। ଆସନ୍ତାକାଲି 1,312 ଭୋଟ୍ କେନ୍ଦ୍ରରେ ଭୋଟ୍ ଗ୍ରହଣ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଆର୍ଏମ୍ସି ମାର୍କେଟ୍ ପରିସରରୁ ପୋଲିସ, ପ୍ରିଜାଇଡିଂ ଅଫିସର ଓ ପୋଲିଂ ପାର୍ଟି ଇଭିଏମ୍ ସହ ସମସ୍ତ ସାମଗ୍ରୀ ନେଇ ନିଜ ନିଜର ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯାତ୍ରା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ବୁଥ୍ ପାଇଁ 7 ଜଣ ଲେଖାଏଁ ପ୍ରିଜାଇଡିଂ, ପୋଲିଂ ଓ ପୋଲିସ୍କୁ ନିୟୋଜିତ କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଗତକାଲି ସନ୍ଧ୍ୟାଠାରୁ ଆସନ୍ତା ଜୁନ୍ 2 ତାରିଖ ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଥିବା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବନ୍ଦର ସୂଚନା ଦେଇଛନ୍ତି। ଆକାଶବାଣୀ ଆଞ୍ଚଳିକ ସମ୍ବାଦ ବିଭାଗ ପାଇଁ ଭଦ୍ରକ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ।
କେନ୍ଦୁଝର ଜିଲ୍ଲାରେ ଜୁନ୍ 4 ତାରିଖରେ ଭୋଟ୍ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାର 3 ସ୍ଥାନରେ ଭୋଟ୍ ଗଣତି କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗରୁମ୍ଗୁଡ଼ିକରେ 24 ଘଣ୍ଟିଆ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ଜରିଆରେ ନଜର ରଖାଯାଇଛି। ପ୍ରତି ଆସନ ପାଇଁ 14 ଲେଖାଏଁ ଟେବୁଲ କରାଯାଇଥିବା ବେଳେ 21 ରାଉଣ୍ଡ ଗଣତି ହେବ। ସକାଳ 8 ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ପରେ 8:30 ଇଭିଏମ୍ ଭୋଟ୍ ଗଣତି ହେବ। ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହାର ତଦନ୍ତ କରିବେ। ମୃତଦେହଗୁଡ଼ିକର ବ୍ୟବଚ୍ଛେଦ କରାଯିବ। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ୱଷ୍ଟ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ 16 ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟହାନିକାରକ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଇବା ଉଦ୍ଦେଶ୍ୟ ନେଇ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ମସିହାରୁ ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ତମାଖୁ ଶିଳ୍ପର ହସ୍ତକ୍ଷେପରୁ ପିଲାମାନଙ୍କୁ ସୁରକ୍ଷା ଦେବା। ତମାଖୁରେ 7000ରୁ ଅଧିକ ବିଷାକ୍ତ ପଦାର୍ଥ ରହିଛି। ସେଥିମଧ୍ୟରୁ 60ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ୱାରା ଫୁସ୍ଫୁସ୍, ମୁଖ, ଗହ୍ୱର ଏବଂ ଜିଭରେ କର୍କଟ ରୋଗ ଦେଖାଦେଇଥାଏ। ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ମଧ୍ୟ ତମାଖୁର ପ୍ରଭାବ ପଡ଼ିଥାଏ। ରାଜ୍ୟରେ ପ୍ରାୟ ପ୍ରତ୍ୟେକ ବର୍ଷ 30,000-35,000 ଲୋକ ତମାଖୁ ସେବନ କରି କର୍କଟ ରୋଗର ଶିକାର ହେଉଛନ୍ତି। ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଳୟରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଚେତନତା ସଭାରେ ଛୋଟ ପିଲାଙ୍କୁ ତମାଖୁ ପ୍ରଭାବରୁ ସୁରକ୍ଷା ଦେବା ଲାଗି ବିଭିନ୍ନ ଉପାୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ତମାଖୁମୁକ୍ତ ବିଶ୍ୱ ଗଠନ ପାଇଁ ଶପଥପାଠ କରାଯାଇଥିଲା। ଦେଶରେ ଅନ୍ଲାଇନ୍ ଠକେଇ 708% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ବାର୍ଷିକ ରିପୋର୍ଟ ଅନୁଯାୟୀ 2022-23 ଓ 2023-24 ଆର୍ଥିକ ବର୍ଷରେ କେବଳ ବ୍ୟାଙ୍କ ଠକେଇ ପରିମାଣରେ 300% ବୃଦ୍ଧି ପାଇଥିବା ବେଳେ 2024ରେ 36,075 ବ୍ୟାଙ୍କ ଠକେଇ ମାମଲା ପଞ୍ଜିକୃତ ହୋଇଛି। ସେହିପରି 2024 ଆର୍ଥିକ ବର୍ଷରେ ଘରୋଇ କ୍ଷେତ୍ରରେ ବ୍ୟାଙ୍କ ଠକେଇ ହାର 67% ଥିବାବେଳେ ଜାତୀୟକରଣ ବ୍ୟାଙ୍କ ଠକେଇ ହାର 75% ରହିଛି। ଦେଶରେ ଦାବିଦାର ନଥିବା ବ୍ୟାଙ୍କ ଜମା ପରିମାଣ 78,000 କୋଟି ଟଙ୍କାରେ ପହଞ୍ଚିଛି। 2023-24 ଆର୍ଥିକ ବର୍ଷରେ ଏହା 26% ବୃଦ୍ଧି ପାଇଥିବା ବେଳେ 2022-23 ସୁଦ୍ଧା ଦାବିଦାର ନଥିବା ବ୍ୟାଙ୍କ ଜମାରାଶି 62,225 କୋଟି ରହିଥିଲା। ଏ କ୍ଷେତ୍ରରେ ପ୍ରକୃତ ଦାବିଦାରଙ୍କୁ ଠାବ କରି ସେମାନଙ୍କୁ ଅର୍ଥ ଫେରସ୍ତ ଲାଗି ପଦକ୍ଷେପ ନେବାକୁ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ସମେତ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପହଞ୍ଚଥିବା ନେଇ ଭାରତୀୟ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି। ଚଳିତ ଥର ମୌସୁମୀ ବାୟୁ ଏକସଙ୍ଗରେ କେରଳ ଏବଂ ଉତ୍ତର ପୂର୍ବ ରାଜ୍ୟ ଛୁଇଁଛି। କିଛିଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ରେମାଲ୍ର ପ୍ରଭାବ ଯୋଗୁଁ ମୌସୁମୀ ଶୀଘ୍ର ଆସିଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। 2017ରେ ଶେଷ ଥର ପାଇଁ ମୌସୁମୀ ବାୟୁ ଏକସଙ୍ଗେ କେରଳ ଓ ଉତ୍ତର ପୂର୍ବ ରାଜ୍ୟକୁ ଛୁଇଁଥିଲା। କେରଳରେ ଏହାର ପ୍ରଭାବରେ ବର୍ଷା ଜାରି ରହିଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଚଳିତ ବର୍ଷ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇସାରିଛି। ଦେଶରେ 96%-104% ବର୍ଷା ହେବ। ଦେଶରେ କୃଷି କାର୍ଯ୍ୟ ବ୍ୟତୀତ ବିଦ୍ୟୁତ୍ ଉତ୍ପାଦନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ମୌସୁମୀ ଜନିତ ବର୍ଷା ଉପରେ ମୁଖ୍ୟତଃ ନିର୍ଭର କରାଯାଏ। ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ଉପକୂଳ ଅଞ୍ଚଳରେ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ 78% ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଜି ଦିନ 11:30 ସୁଦ୍ଧା ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା 40 ଡିଗ୍ରୀରୁ ଉର୍ଦ୍ଧ ଥିଲା। ଝାରସୁଗୁଡ଼ାରେ 42.2 ଏବଂ ସମ୍ଭଲପୁରରେ 42 ଡିଗ୍ରୀ ରେକର୍ଡ କରାଯାଇଛି। କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ସମ୍ଭଲପୁର, ଝାରସୁଗୁଡ଼ା ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ 43.6 ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ଓ ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଆସନ୍ତାକାଲି ନିଆଯିବ ଭୋଟ୍। ଅନ୍ତିମ ପର୍ଯ୍ୟାୟରେ ରାଜ୍ୟର 99,61,000 ମତଦାତା ସାବ୍ୟସ୍ତ କରିବେ ମତାଧିକାର। ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଜନସ୍ୱାସ୍ଥ୍ୟ ବିଭାଗ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟହାନିକାରକ ସମ୍ବନ୍ଧରେ ଲୋକଙ୍କୁ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଆଜି ପାଳିତ ହେଉଛି ବିଶ୍ୱ ତମାଖୁ ନିରୋଧ ଦିବସ ଏବଂ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଉ ତିନି ଦିନ ପର୍ଯ୍ୟନ୍ତ ଲାଗି ରହିବାର ସୂଚନା। ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଲେ ପରାମର୍ଶ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।